ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲି ଆବାସୀ ଜରିଆ ଦେଶର 200ଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଦକ୍ଷତା ପ୍ରୟୋଗଶାଳା ଉଦ୍ଘାଟନ କରିଛନ୍। ଏତାର ଭିତରେ ଝାରସୁଗୁଡ଼ା ଜିଲ୍ଲାର କିରିମିରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଦକ୍ଷତା ପ୍ରୟୋଗଶାଳା ଉଦ୍ଘାଟିତ ହୋଇଛି। କିରିମିରାଠାରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଥି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇକରି ଜନଜାତି ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଥି ଦକ୍ଷତା ଶିକ୍ଷାର ବଡ଼ ଭୂମିକା ରହିଛି ବୋଲି କହିଛନ୍। ପଞ୍ଚସଖା ଶିକ୍ଷା ସେତୁର ପହିଲା ପରିଚାଳନା ପରିଷଦର ବୈଠକ ଗଲାକାଲି ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତା ଦେଇ ହୋଇଯାଇଛି। ପରିଷଦର ଗଲା ଦୁଇଟା ବୈଠକ ଥି ରାଜ୍ୟର 25ଟା ଜିଲ୍ଲାର ଭିନ୍ ଭିନ୍ ବିଦ୍ୟାଳୟର ଉନ୍ନତି ଲାଗି ପୁରାତନ ଛାତ୍ରଛାତ୍ରୀମାନଙ୍କର ଆର୍ଥିକ ଅନୁଦାନ ସାଙ୍ଗେ ସରକାରଙ୍କର ଦୁଇଗୁଣା ଅନୁଦାନ ରାଶିକେ ମିଶିକରି ମୋଟ 26 କୋଟି ଟଙ୍କାର 1569 ପ୍ରକଳ୍ପକେ ମଞ୍ଜୁର କରାଯାଇଥିଲା। ଆଇବା ଦିନମାନଙ୍କେ ପରିଷଦ ଥି ଆହୁରି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇକରି ସେମାନଙ୍କର ଯୋଗଦାନ ବ୍ୟାପକ କରାଯିବା ବୋଲି ଏ ଅବସରରେ ଶ୍ରୀ ଆହୁଜା କହିଛନ୍। ଏ ଅବସରରେ ମୁଖ୍ୟ ଶାସନ ସଚିବ ପରିଷଦ ଅଧୀନ ଥି ଚାଲିଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ ଆଲୋଚନା କରିକରି ପ୍ରଶଂସା କରିଛନ୍। କୃଷି ଓଡ଼ିଶା 2025-26 ସମ୍ମିଳନୀ ଆଇବା ଜାନୁଆରୀ 22-24 ତାରିଖ ପାଳନ କରାଯିବା। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତା ଥି ଗଲାକାଲି ହୋଇଥିବା ପ୍ରସ୍ତୁତି ବୈଠକ ଥି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ ସମାବେଶ ରାଜ୍ୟ ଆଉ ରାଜ୍ୟ ବାହାରୁ ବୁଦ୍ଧିଜୀବୀ, ସଫଳ ଚାଷୀ, କୃଷି ବୈଜ୍ଞାନିକ, କୃଷି ଉତ୍ପାଦକମାନେ ଯୋଗଦେବେ। ଏହି ଅବସରରେ କୃଷି ଉଦ୍ୟୋଗୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ସଦସ୍ୟମାନଙ୍କ ତରଫ 250ରୁ ଅଧିକା ଷ୍ଟଲ୍ ପ୍ରଦର୍ଶନ କରାଯିବା। ସମାବେଶ 10,000ରୁ ଅଧିକା ଚାଷୀ ଯୋଗଦେବେ। କୃଷି ଯନ୍ତ୍ରପାତିର ଭିଲ୍ ପ୍ରଦର୍ଶନ କରାଯିବା। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫରୁ ରାଜ୍ୟର ଦୁର୍ଗାପୂଜା କମିଟିମାନଙ୍କୁ 7,01,40,000 ଟଙ୍କା ଅନୁଦାନ ଦେବାର୍କେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଏଥିଲାଗି ରାଜ୍ୟର 1,085ଟା ଦୁର୍ଗାପୂଜା କମିଟିକେ 3ଟା ବର୍ଗଥି ଭାଗ କରାଯାଇଛି। କ ବର୍ଗଥି ରାଜ୍ୟର 215ଟା ଐତିହ୍ୟ ସମ୍ପନ୍ନ ଦୁର୍ଗାମେଢ଼ ରଖିକରି 1,01,000 ଟଙ୍କା ଲେଖାଏଁ ସାହାଯ୍ୟ ଦିଆଯିବା। ସେନ୍ତା ଖ ବର୍ଗଥି ଥିବା 75 ବର୍ଷର ପୁରୁଣା ଦୁର୍ଗାପୂଜା କମିଟିମାନଙ୍କୁ 75,000 ଟଙ୍କା ଲେଖାଁ ଆର୍ ଗ ବର୍ଗଥି ଥିବା 673ଟା କମିଟିକେ 50,000 ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରୁ ଆଇବାକାଲି ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆଇବା ଅଭିଯୋଗ ଶୁଣାଣି ତାରିଖ ସମ୍ଭାଦପତ୍ର ଜରିଏ ସାଧାରଣ ଲୋକଙ୍କୁ ଜଣାଇ ଦିଆଯିବା। କେନ୍ସି ନଦୀର ବ୍ରିଜ୍ ପାଖୁ କି ରେଳଲାଇନ୍ ପାଖୁ ବାୟଲ ନାଇଁ କାଢ଼ବାର୍କେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫ ବାୟଲଘାଟ ଲିଜ୍ଧାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ବ୍ରିଜ୍ ପାଖର 300 ମିଟର ତକ ଆଉ ରେଳଲାଇନ୍ର 100 ମିଟର ତକ ବାୟଲ ଉଠାଣାଯାଇପାରେ। ଏହି ନିର୍ଦ୍ଦେଶନାମାକେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାର ଲାଗି ଜିଲ୍ଲାପାଳମାନଙ୍କୁ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଜବର ବର୍ଷା ଲାଗି କଲାହାଣ୍ଡି ଜିଲ୍ଲାର ଫୁଲିଝରନ୍ ଜଳପ୍ରପାତ ବଏଡ଼ ପାଣି ଯାଉଛି। ଏଥିଲାଗି ଆଇଜଭିଲ୍ ଝରନ୍କେ ଲୁକର୍ ଲାଗି ବନ୍ଦ ରଖାଯାଇଛି। ଆଇବାକାଲି ଭିଲ୍ ଝରନ୍ ବନ୍ଦ ରହିବା। ଏତାର ସହିତ କର୍ଲାପାଟ ଅଭୟାରଣ୍ୟ ଥିବା ଜାକମ୍ ଇକୋ କଟେଜ ଭିଲ୍ 2 ଦିନ ବନ୍ଦ ରହିବ ବୋଲି କର୍ଲାପାଟ ଫରେଷ୍ଟର ଯୋଗେନ୍ଦ୍ର ମାଝି ସୂଚନା ଦେଇଛନ୍। କଲାହାଣ୍ଡି ଜିଲ୍ଲାସ୍ତରୀୟ ସୁରକ୍ଷା ସମିତି ବୈଠକ ଗଲାକାଲି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତା ହୋଇଯାଇଛି। ବୈଠକର ସୂଚନା ଅନୁସାରେ ଅଗଷ୍ଟ ଆଉ ସେପ୍ଟେମ୍ବର ମାସେ ଜିଲ୍ଲାର ପରିବହନ ବିଭାଗର ରାଜସ୍ୱ 6,50,00,000 ରହିଛି। ଏହି କ୍ଷେତ୍ରଟି କଲାହାଣ୍ଡି ଜିଲ୍ଲା ରାଜ୍ୟ 1 ନମ୍ବର ହୋଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍। ସେନ୍ତା ବୈଠକଟି ଜିଲ୍ଲାର ଭିନ୍ ଭିନ୍ ଜାଗାର ଖରାପ ଥିବା ଘାଟି ରାସ୍ତାର ମରାମତି, ରାସ୍ତାର ଗାର୍ଡୱାଲ୍ ତିଆର, ଦୁର୍ଘଟଣାପ୍ରବଣ ରାସ୍ତାମାନଙ୍କର ଭିନ୍ ଭିନ୍ ସମସ୍ୟାର ସମାଧାନ ଭାବେ ଆଲୋଚନା କରାଯାଇଥିଲା। ସମାଜ ଲାଗି ଶିକ୍ଷକମାନଙ୍କର ଅବଦାନ ଆର୍ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ସମ୍ମାନ ଜଣାବାର ଲାଗି ଆଜି ସାରା ପୃଥିବୀର ଆନ୍ତର୍ଜାତିକ ଶିକ୍ଷକ ଦିବସ ପାଳିତ ହେଉଛି। 1966 ୟୁନେସ୍କୋ ତରଫରୁ ଶିକ୍ଷକମାନଙ୍କର ଅଧିକାର ଆର୍ ଦାୟିତ୍ୱ ଉପରେ ଗୋଟିଏ ସମ୍ମିଳନୀ ହୋଇଥିଲା। ସମ୍ମିଳନୀ ଥି ଶିକ୍ଷକମାନଙ୍କର ଅଧିକାର ଆର୍ ଦାୟିତ୍ୱ, ନିଯୁକ୍ତି, ଶିକ୍ଷାଦାନ ଆର୍ ଶିକ୍ଷାର ମାନଦଣ୍ଡ ସ୍ଥିର କରିବାର ଲାଗି ୟୁନେସ୍କୋର ସୁପାରିଶ ଗ୍ରହଣ କରାଯାଇଥିଲା। ସେଦିନ ଫି ବଛର ଆଜିର ଦିନକେ ଶିକ୍ଷକ ଦିବସ ଭାବେ ପାଳନ କରାଯାଇଆସୁଛି। ଏ ବଛର ଏହି ଦିବସର ବାର୍ତ୍ତା ହେଉଛି ଶିକ୍ଷାଦାନକୁ ଏକ ସହଯୋଗୀ ବୃତ୍ତି ଭାବେ ପୁନଃ ପ୍ରକାଶ କରିବା। ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେକ ଜାଗାର ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ ରାଜ୍ୟର 20ଟା ଜିଲ୍ଲାର ଧୁକାଗଡ଼ି ସାଙ୍ଗେ ଘଡ଼ଘଡ଼ି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାରୁ 3ଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସକାଳ 3 ବଜେ ତକ ଜଳଭଣ୍ଡାରର ଜଳସ୍ତର 628.89 ଫୁଟ ରହିଛି। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।